ନମସ୍କାର, ମୁଁ ଜୟନ୍ତୀ ବେହେରା ଜୟନ୍ତୀ ରାଉତ କହୁଛି। ଏଇ 18 ନମ୍ବର ୱାର୍ଡ ଗଙ୍ଗୁଆ ବସ୍ତିରୁ କହୁଥିଲି। ଆମର ଏଠି ବହୁତ ସାରା ଅସୁବିଧା, ଆମେ 20-25 ବର୍ଷ ହେଲା ଏଠି ଅଛୁ। ଏଠି କିଛି ସୁବିଧା ନାହିଁ, ଲାଇନ୍ ନାହିଁ, ଲାଟ୍ରିନ୍ ନାହିଁ, ରାସ୍ତା ନାହିଁ। ଦେହପା ଖରାପ ହେଲେ ଆମ୍ବୁଲାନ୍ସ ଆସିଲାକୁ ବହୁତ ମାନେ ରାସ୍ତାରେ ହିଁ ରହିଯାଉଛି, ଆମ୍ବୁଲାନ୍ସ ଘର ପାଖକୁ ପହଞ୍ଚି ପାରୁନି। ଆମେ ଏଠି ବହୁତ ଅସୁବିଧାରେ ରହୁଛୁ, ଆପଣଙ୍କ ସାହାଯ୍ୟ ଦରକାର। ଆପଣ ଯଦି ସାହାଯ୍ୟ କରନ୍ତେ ବହୁତ ଭଲ ହୁଅନ୍ତା। ପିଲାମାନେ ପାଠ ବି ପଢି ପାରୁନାହାନ୍ତି ଲାଇନ୍ ନଥିବା କାରଣରୁ, ଭଲରେ ଯିବା ଆସିବା ହେଇପାରୁନାହାନ୍ତି। ବର୍ଷା ବର୍ଷି ହେଇଗଲେ ବହୁତ ସାରା ପାଣି ହେଇଯାଉଛି ଏଇଠି, ଆଉ ସେଥିପାଇଁ କିଏ ଯାଇ ବି ପାରୁନାହାନ୍ତି। ଛୁଆମାନେ ପାଠ ପଢିବାକୁ ବହୁତ ଅସୁବିଧା ହଉଛି। ଆପଣ ଯଦି ସାହାଯ୍ୟ କରନ୍ତେ ବହୁତ ବହୁତ ଧନ୍ୟବାଦ ହେଇଥାନ୍ତା।